आकाशवाणी ସମ୍ବାଦ ପଢୁଛନ୍ତି ବିରଞ୍ଚି ନାରାୟଣ ସେଠୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ ସ୍ୱରାଜ ଜାତୀୟ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି। ନିର୍ବାଚନ କମିଶନ ଦଳ ଜାମ୍ମୁ କାଶ୍ମୀରକୁ ତିନି ଦିନ ଗସ୍ତରେ ଯାଇଛନ୍ତି। ଦଶମ ଭାରତ ଇଟାଲୀ ମିଳିତ ପ୍ରତିରକ୍ଷା କମିଟି ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବାଂଲାଦେଶ ପତାକା ଲାଗିଥିବା ଏମ୍ଭି ଅବଦୁଲ୍ଲା ମାଲବାହୀ ଜାହାଜକୁ ସୋମାଲିଆ ଜଳଦସ୍ୟୁମାନେ ଭାରତ ମହାସାଗରରୁ ଅପହରଣ କରିଦେଇଛନ୍ତି। ଏବଂ ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ରେ ଲକ୍ଷ୍ୟ ସେନ୍ ଓ ପ୍ରିୟାଂଶୁ ରାଜବତ୍ ଆଜି ପୁରୁଷ ସିଙ୍ଗଲ୍ସ ମ୍ୟାଚ୍ଗୁଡ଼ିକ ଖେଳିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ ସୂରଜ ଜାତୀୟ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି। ପିଏମ୍ ସୂରଜ ହେଉଛି ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଓ ରୋଜଗାର ଆଧାରିତ ଜନକଲ୍ୟାଣ। ସେ ଏକ ଲକ୍ଷ ଉଦ୍ୟୋଗପତିଙ୍କୁ ଋଣ ସହାୟତା ପ୍ରଦାନକୁ ମଞ୍ଜୁର କରିଛନ୍ତି। ପ୍ରଧାନମନ୍ତ୍ରୀ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଅନୁନ୍ନତ ବର୍ଗ ଓ ସଫେଇ କର୍ମଚାରୀମାନେ ଥିଲେ। କାର୍ଯ୍ୟକ୍ରମରେ ଦେଶର 470 ଜିଲ୍ଲାର 3 ଲକ୍ଷ ହିତାଧିକାରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଓ ପିପିଇ କିଟ୍ ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତା 16 ଓ 18 ତାରିଖରେ କର୍ଣ୍ଣାଟକରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେବେ। ବିଜେପି କର୍ଣ୍ଣାଟକ ସାଧାରଣ ସମ୍ପାଦକ ସୁନୀଲ କୁମାର ଆଜି ବେଙ୍ଗାଲୁରୁଠାରେ ଏହା ସାମ୍ବାଦିକମାନଙ୍କୁ ଜଣାଇଛନ୍ତି। 16 ତାରିଖରେ ସେ କାଲବୁର୍ଗୀ ଓ 18 ତାରିଖରେ ଶିବମୋଗାଠାରେ ର୍ୟାଲିରେ ଉଦ୍ବୋଧନ ଦେବେ। ବିଜେପି ସଭାପତି ଜେପି ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ବିଜେପି ନେତାମାନେ ଆଗାମୀ ଦିନଗୁଡ଼ିକରେ କର୍ଣ୍ଣାଟକ ଗସ୍ତ କରିବେ। ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା ବିଷୟରେ ସେ କହିଛନ୍ତି କର୍ଣ୍ଣାଟକ ପାଇଁ ପ୍ରାର୍ଥୀ ତାଲିକା ଆଜି ରାତି କିମ୍ବା ଆସନ୍ତାକାଲି ଘୋଷଣା କରାଯିବ। ଇତିମଧ୍ୟରେ କର୍ଣ୍ଣାଟକ ରାଜ୍ୟ ଶାଖା ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଡିପି ଶିବକୁମାର କହିଛନ୍ତି ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟି କାର୍ଯ୍ୟକ୍ରମଗୁଡ଼ିକୁ ଲୋକମାନେ ସ୍ୱାଗତ କରୁଛନ୍ତି ଓ କଂଗ୍ରେସ 20ରୁ ଅଧିକ ଲୋକସଭା ଆସନରେ ବିଜୟୀ ହେବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ କମିଶନ ଅଫିସରମାନେ ଆଜି ଅପରାହ୍ନରେ ଜାମ୍ମୁଠାରେ ପହଞ୍ଚିଛନ୍ତି। ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ସେମାନେ ସମୀକ୍ଷା କରିବେ। ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ନିର୍ବାଚନ କମିଶନ ଦଳ ଜାମ୍ମୁ କାଶ୍ମୀରକୁ 3 ଦିନ ଗସ୍ତରେ ଯାଇଛନ୍ତି। ଆଜି ସେମାନେ ବିଭିନ୍ନ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାର ଅଫିସରମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ସେମାନେ ନ୍ୟାସନାଲ୍ କନ୍ଫରେନ୍ସ, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି, ବିଜେପି, ସିପିଆଇଏମ୍, କଂଗ୍ରେସ ଓ ଆମ୍ ଆଦ୍ମୀ ପାର୍ଟିର ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରିଥିଲେ। ନିର୍ବାଚନ କମିଶନ ଦଳ ଜାମ୍ମୁ କାଶ୍ମୀର ମୁଖ୍ୟ ନିର୍ବାଚନ ଅଫିସର ପିକେ ପୋଲ୍ ଓ ଶ୍ରୀନଗର ନୋଡାଲ୍ ଅଫିସରଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି। ନିର୍ବାଚନ କମିଶନ ଦଳ ମୁଖ୍ୟ ସଚିବ ଅଟଳ ଡୁଲୁ ଓ ଡିଜିପି ଆର୍ଆର୍ ସ୍ୱାଇଁଙ୍କୁ ଭେଟିବେ ଓ ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଜାମ୍ମୁ କାଶ୍ମୀରରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ କରାଇବାକୁ ଜାମ୍ମୁ କାଶ୍ମୀରର ରାଜନୈତିକ ଦଳଗୁଡ଼ିକ ଚାହୁଁଛନ୍ତି। ଇତିମଧ୍ୟରେ ପୁଲିସ୍ ନ୍ୟାସନାଲ୍ ପାନ୍ଥର୍ସ ପାର୍ଟି ଚେୟାରମ୍ୟାନ୍ ହର୍ଷଦେବ ସିଂହ ଓ ତାଙ୍କ ସମର୍ଥକମାନଙ୍କୁ ଅଟକ ରଖିଛି। ସେମାନେ ଜାମ୍ମୁ ନିର୍ବାଚନ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିଲେ। ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନରେ ବିଳମ୍ବ ବିରୁଦ୍ଧରେ ସେମାନେ ପ୍ରତିବାଦ କରୁଥିଲେ। ହରିଆଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ଆଜି ଆସ୍ଥାସୂଚକ ଭୋଟ୍ରେ ବିଜୟୀ ହୋଇଛନ୍ତି। ଏଥିପାଇଁ ହରିଆଣା ବିଧାନସଭାର ଆଜି ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। 2 ଘଣ୍ଟାର ଆଲୋଚନା ପରେ ବିଜେପି ସରକାର ସଭାରେ ଆସ୍ଥାସୂଚକ ଭୋଟ୍ରେ ବିଜୟୀ ହୋଇଥିଲେ। ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି 60 ଜଣଙ୍କର ନାମ ଥିବା ଏହାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ମୁକ୍ତ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଉପମୁଖ୍ୟମନ୍ତ୍ରୀ ଚୋୱାନା ମେ ଚୋଖାମ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଧାନସଭା ବାଚସ୍କତି ପାସଙ୍ଗ ଦୁର୍ଜୀ ମେଚୁଖା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ନିମୁଙ୍ଗ୍ ଏରିଙ୍ଗ୍ ପାସିଘାଟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଚଳିତ ବିଧାନସଭାର କାର୍ଯ୍ୟକାଳ ଜୁନ୍ 2 ତାରିଖରେ ଶେଷ ହେବ। ମିଜୋରାମରେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ହେବ। ଚିରାଗ ପାଶ୍ୱାନଙ୍କ ନେତୃତ୍ୱରେ ଲୋକ ଜନଶକ୍ତି ପାର୍ଟି ବିଜେପି ସହ ଆସନ ବୁଝାମଣାରେ ଉପନୀତ ହୋଇଛି। ଆଗାମୀ ଲୋକସଭା ନିର୍ବାଚନରେ ଲୋକ ଜନଶକ୍ତି ପାର୍ଟି ରାମବିଳାସ ଗୋଷ୍ଠୀ ବିହାରରେ ଏନ୍ଡିଏ ମେଣ୍ଟରୁ ପ୍ରତିଦ୍ୱନ୍ଦ୍ୱିତା କରିବ। ଚିରାଗ ପାଶ୍ୱାନ ଆଜି ନୂଆଦିଲ୍ଲୀରେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ। ସେ କହିଛନ୍ତି ଏନ୍ଡିଏର ସଦସ୍ୟ ଭାବେ ସେ ଓ ଶ୍ରୀ ନଡ୍ଡା ବିହାର ଲୋକସଭା ନିର୍ବାଚନରେ ଆସନ ବୁଝାମଣା କରିଛନ୍ତି। ଏ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ଘୋଷଣା କରାଯିବ। ଆକାଶବାଣୀ ଦଶମ ଭାରତ ଇଟାଲୀ ମିଳିତ ପ୍ରତିରକ୍ଷା କମିଟି ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକ ସମୟରେ ଉଭୟ ପକ୍ଷ ବିଭିନ୍ନ ପ୍ରତିରକ୍ଷା ଶିଳ୍ପ ଓ ସାମରିକ ସହଯୋଗ ବିଷୟରେ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ନିରାପତ୍ତା ପରିସ୍ଥିତି ଉପରେ ଉଭୟ ପକ୍ଷ ମତ ବିନିମୟ କରିଛନ୍ତି। ପ୍ରତିରକ୍ଷା ସଚିବ ଗିରିଧର ଅର୍ମାନେ ଓ ଇଟାଲୀ ପ୍ରତିରକ୍ଷା ସେକ୍ରେଟାରୀ ଜେନେରାଲ୍ ତଥା ନ୍ୟାସନାଲ୍ ଆର୍ମାମେଣ୍ଟ ଡାଇରେକ୍ଟର ଲେଫ୍ଟନାଣ୍ଟ ଜେନେରାଲ୍ ଲୁସିଆନୋ ପୋର୍ତୋଲାନୋ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ପ୍ରତିରକ୍ଷା ଶିଳ୍ପ ସହଯୋଗ ବୃଦ୍ଧି ଉପରେ ଆଲୋକପାତ କରାଯାଇଛି। ଭାରତ ଓ ଇଟାଲୀ ଗତବର୍ଷ ଅକ୍ଟୋବର ମାସରେ ପ୍ରତିରକ୍ଷା ସହଯୋଗ ଉପରେ ଏକ ରାଜିନାମା ସ୍ୱାକ୍ଷର କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଇଟାଲୀ ଗସ୍ତ ସମୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ବୈଠକ ସମୟରେ ଉଭୟ ପକ୍ଷ ଦୁଇ ଦେଶର ପ୍ରତିରକ୍ଷା କମ୍ପାନୀଗୁଡ଼ିକ ମିଳିତ ପ୍ରକଳ୍ପଗୁଡ଼ିକରେ ଏକାଠି ମିଶି କାର୍ଯ୍ୟ କରିବା ବିଷୟରେ ଆଲୋଚନା କରିଥିଲେ। ଏହାଛଡ଼ା ଭାରତରେ ମିଳିତ ଉତ୍ପାଦନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ପେଟିଏମ୍ ଫାସ୍ଟ୍ୟାଗ୍ ବ୍ୟବହାରକାରୀମାନେ ଆସନ୍ତା 15 ତାରିଖ ପୂର୍ବରୁ ଅନ୍ୟ ବ୍ୟାଙ୍କ୍ର ଫାସ୍ଟ୍ୟାଗ୍ ବ୍ୟବହାର କରିବା ଲାଗି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ କହିଛି ଏହାଦ୍ୱାରା ଜାତୀୟ ରାଜପଥରେ ଯାତ୍ରା ସମୟରେ ଜୋରିମାନା ଦେବା ଓ ଦୁଇଥର ଫିସ୍ ଦେବାରୁ ରକ୍ଷା ମିଳିବ। ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ନିର୍ଦ୍ଦେଶାବଳୀ ଅନୁସାରେ ପେଟିଏମ୍ ଫାସ୍ଟ୍ୟାଗ୍ ବ୍ୟବହାରକାରୀମାନେ 15 ତାରିଖରୁ ରିଚାର୍ଜ କରିପାରିବେ ନାହିଁ କିମ୍ବା ଟପ୍ଅପ୍ ପକାଇପାରିବେ ନାହିଁ, କିନ୍ତୁ ସେମାନେ ନିଜର ପୂର୍ବର ବଳକା ରାଶିକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବ୍ୟବହାର କରିପାରିବେ। ଏଥିପାଇଁ ଏନ୍ଏଚ୍ଆଇ ପେଟିଏମ୍ ଫାସ୍ଟ୍ୟାଗ୍ ବ୍ୟବହାରକାରୀମାନଙ୍କୁ ସମୟ ପୂର୍ବରୁ ପଦକ୍ଷେପ ନେବାକୁ କହିଛନ୍ତି। ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପିବି ଶବ୍ଦର ଶୁଭାରମ୍ଭ କରିଛନ୍ତି। ପିବି ଶବ୍ଦ ହେଉଛି ପ୍ରସାର ଭାରତୀର ଏକ ସମ୍ଭାଦ ସରବରାହ ସେବା। ସେ ମଧ୍ୟ ଆକାଶବାଣୀ ଓ ଦୂରଦର୍ଶନ ସମ୍ଭାଦର ବିକଶିତ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଶବ୍ଦ ପ୍ରଥମ ବର୍ଷ ମାଗଣାରେ ସେବା ପ୍ରଦାନ କରିବ। ଏଥିରେ ପ୍ରମୁଖ ଭାରତୀୟ ଭାଷାଗୁଡ଼ିକରେ ମୋଟ 50 ବର୍ଗର ସମ୍ଭାଦ ଉପଲବ୍ଧ ହେବ। ସେ କହିଛନ୍ତି ଦେଶର ତଥ୍ୟ ଓ ପ୍ରସାରଣ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିବସ। ଶ୍ରୀ ଠାକୁର କହିଛନ୍ତି ମୋବାଇଲ୍ର ଯୁଗରେ ଆକାଶବାଣୀ ନିଜର ପ୍ରାସଙ୍ଗିକତା ବଜାୟ ରଖିଛି ଓ ନିର୍ଭୁଲ ତଥ୍ୟ ଯୋଗାଇ ଆସୁଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରତିବର୍ଷ ସେପ୍ଟେମ୍ବର 17 ତାରିଖକୁ ହାଇଦ୍ରାବାଦ ମୁକ୍ତି ଦିବସ ଭାବେ ପାଳନ କରିବାକୁ ସରକାର ନିଷ୍ପଭି ନେଇଛନ୍ତି। ହାଇଦ୍ରାବାଦର ମୁକ୍ତି ସଂଗ୍ରାମ ଶହୀଦମାନଙ୍କ ସମ୍ମାନାର୍ଥେ ଏହା କରାଯିବ। ସେ କହିଛନ୍ତି ଏହି ନିଷ୍ପଭି ସେହି ସଂଗ୍ରାମୀ ଓ ଶହୀଦମାନଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ। ଶ୍ରୀ ଶାହା କହିଛନ୍ତି ଆଜି ଏକ ଐତିହାସିକ ଦିବସ ଓ ଏହି ନିଷ୍ପଭି ଯୁବାମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବ। ବାଂଲାଦେଶ ପତାକା ଲାଗିଥିବା ଏମ୍ଭି ଅବଦୁଲ୍ଲା ମାଲବାହୀ ଜାହାଜକୁ ସୋମାଲିଆ ଜଳଦସ୍ୟୁମାନେ ଭାରତ ମହାସାଗରରୁ ଅପହରଣ କରିନେଇଛନ୍ତି। ସୋମାଲିଆ ଉପକୂଳରୁ ଜାହାଜଟିକୁ ଅପହରଣ କରି ନିଆଯାଇଛି। ସେଥିରେ କୋଇଲା ବୋଝେଇ ହୋଇ ଯାଉଥିଲା। ଜାହାଜଟିରେ 23 ଜଣ କର୍ମଚାରୀ ଥିଲେ। ସୋମାଲିଆ ଜଳଦସ୍ୟୁମାନଙ୍କ ଦ୍ୱାରା ଅପହରଣ ହେବାରେ ଏହା ବାଂଲାଦେଶର ଦ୍ୱିତୀୟ ଜାହାଜ। ଏମ୍ଭି ଅବଦୁଲ୍ଲା ଜାହାଜ ଏସ୍ଆର୍ ସିପିଂ ଲାଇସେନ୍ସ ଜାହାଜ ଓ ତାହା ଚଟ୍ଟଗ୍ରାମର କବୀର ଷ୍ଟିଲ୍ ଓ ରୋଲିଂ ମିଲ୍ ଗ୍ରୁପ୍ର ଏକ କମ୍ପାନୀ। ସମସ୍ତ ଜାହାଜ କର୍ମଚାରୀଙ୍କୁ ଜଳଦସ୍ୟୁମାନେ ପଣବନ୍ଦୀ କରି ରଖିଛନ୍ତି। ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ରେ ଲକ୍ଷ୍ୟ ସେନ୍ ଓ ପ୍ରିୟାଂଶୁ ରାଜାବତ୍ ସେମାନଙ୍କର ପୁରୁଷ ସିଙ୍ଗଲ୍ସ ମ୍ୟାଚ୍ଗୁଡ଼ିକ ଖେଳିବେ। ବ୍ରିଟେନ୍ର ବର୍ମିଂହାମ୍ରେ ପ୍ରତିଯୋଗିତା ଚାଲିଛି। ଲକ୍ଷ୍ୟ ସେନ୍ ଡେନ୍ମାର୍କର ମ୍ୟାଗ୍ନସ୍ ଜୋନିସେନ୍ଙ୍କୁ ଭେଟୁଥିବା ବେଳେ ରାଜାବତ୍ ଇଣ୍ଡୋନେସିଆର ଚିକୋ ଔରା ଦି ୱାଡ୍ରୋଙ୍କୁ ଭେଟିବେ। ପୁରୁଷ ଡବଲ୍ସ ଯୋଡ଼ି ଚିରାଗ ସେଟ୍ଟି ଓ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ମହିଳା ଡବଲ୍ସ ଯୋଡ଼ି ଅଶ୍ୱିନୀ ପୋନାପ୍ପା ଓ ତନିଶା କ୍ରାଷ୍ଟୋ ଆଜି ସେମାନଙ୍କର ମ୍ୟାଚ୍ ଖେଳିବେ। ଗତକାଲି ଭାରତର ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି, କିନ୍ତୁ ଏଚ୍ଏସ୍ ପ୍ରଣୟ ଓ କିଦାମ୍ବି ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ ସୁରଜ ଜାତୀୟ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି। ନିର୍ବାଚନ କମିଶନ ଦଳ ଜାମ୍ମୁ କାଶ୍ମୀରକୁ 3 ଦିନ ଗସ୍ତରେ ଯାଇଛନ୍ତି। ଦଶମ ଭାରତ ଇଟାଲୀ ମିଳିତ ପ୍ରତିରକ୍ଷା କମିଟି ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବାଂଲାଦେଶ ପତାକା ଲାଗିଥିବା ଏମ୍ଭି ଅବଦୁଲ୍ଲା ମାଲବାହୀ ଜାହାଜକୁ ସୋମାଲିଆ ଜଳଦସ୍ୟୁମାନେ ଭାରତ ମହାସାଗରରୁ ଅପହରଣ କରିନେଇଛନ୍ତି। ଏବଂ ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ରେ ଲକ୍ଷ୍ୟ ସେନ୍ ଓ ପ୍ରିୟାଂଶୁ ରାଜାବତ୍ ଆଜି ପୁରୁଷ ସିଙ୍ଗଲ୍ସ ମ୍ୟାଚ୍ଗୁଡ଼ିକ ଖେଳିବେ।